হ্যালো, মনা দিনি নাই চাইনি বস্ত্র কহুথিলি চারটামান ରୋଡ ଅସୁବିଧା, ଖାଲ ଢିପ ହେଇଛି, ରୋଡ କାମ କିଛି ହେଇନି, ପାଣି ଏଟିଏମ୍ ନାହିଁ, ଆଉ ଡଷ୍ଟବିନ୍ ନାହିଁ, ଭଲ ଅଳିଆ ଗାଡ଼ି ଠିକ୍ ଟାଇମ୍ରେ ଆସୁନାହାନ୍ତି, 10:00 ବେଳକୁ ଆସୁଛନ୍ତି, ଭଲ ପିଇବା ପାଣି ନାହିଁ, ସପ୍ଲାଏ ପାଣି ବି ଠିକ୍ ଟାଇମ୍ରେ ଆସୁନି, ରୋଡ ପାଇପ୍ ଫାଟି ଯାଉଛନ୍ତି, ଆସୁନାହାନ୍ତି କମ୍ପ୍ଲେନ୍ ଦେଇକି, ଏସବୁ ଅସୁବିଧା, ଦୟାକରି ଟିକେ ବୁଝନ୍ତୁ ଆଉ।